ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସୁଭଦ୍ରା ଯୋଜନାର ପହିଲା କିସ୍ତିର 4 ନମ୍ବର ଖେପ 7,000 ଟଙ୍କା ଇ ମାସର 8 ତାରିଖ ତକ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଗଣମାଧ୍ୟମକୁ ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ଇ ଖେପେ ଯାଜପୁର ଜିଲ୍ଲାନୁ ସୁଭଦ୍ରା 7,000 ଟଙ୍କା ଦିଆଯିବା। ଆଜି ଆର୍ ଆଇବା କାଲି ହିତାଧିକାରୀମାନେ ବ୍ୟାଙ୍କ ଯାଇକରି ଏନ୍ପିସିଆଇ ଯାଞ୍ଚ କରବାରକେ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲା ବଛର ସେପ୍ଟେମ୍ବର 17 ତାରିଖ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହାଦେ ତକ 80 ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାର 7,000 ଟଙ୍କା ପାଇସାରିଛନ୍। ଆଇବା ମାର୍ଚ୍ଚ ମାସ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ସୁଭଦ୍ରା ଯୋଜନାର 2 ନମ୍ବର କିସ୍ତି ପହିଲା ଖେପ ଟଙ୍କା ଦିଆଯିବା ବୋଲି ସରକାର ଘୋଷଣା କରିଛନ୍। ରାଷ୍ଟ୍ରପତି ଭବନଠାରେ ଥିବା ଅମୃତ ଉଦ୍ୟାନ ଗଲାକାଲିନୁ ସାଧାରଣ ଲୋକମାନଙ୍କ ଲାଗି ଖୋଲାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକାଲି ଅମୃତ ଉଦ୍ୟାନ ବାର୍ଷିକ ଶୀତ ସଂସ୍କରଣ 2025 ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍। ଅମୃତ ଉଦ୍ୟାନ ଆଇବା ମାର୍ଚ୍ଚ 30 ତାରିଖ ତକ ଖୋଲା ରହିବା। ସୋମବାର ଛଡ଼ା ସପ୍ତାହକ 6 ଦିନ ସକାଳର 10 ବଜେନୁ 6 ବଜେ ତକ ଉଦ୍ୟାନ ଖୋଲା ରହିବା। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଫେବୃୟାରୀ 5 ତାରିଖ, ରାଷ୍ଟ୍ରପତି ଭବନଠାରେ ଗୋଟିଏ ସମ୍ମିଳନୀ ଲାଗି ଫେବୃୟାରୀ 20 ଆଉ 21 ତାରିଖ, ଆଉ ହୋଲି ଅବସରରେ ମାର୍ଚ୍ଚ 14 ତାରିଖ ଦିନ ଉଦ୍ୟାନ ବନ୍ଦ ରହିବା ବୋଲି ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ୟୁନିଟ୍ 5 ଅଭିଯୋଗ ପ୍ରକୋଷ୍ଠ ଆଜି ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ହେବା। ଇ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଆଇବା 5 ତାରିଖ ଦିନ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ ହେବା। ଖୋର୍ଦ୍ଧାର ଜଙ୍କିଆର ମିନି ଷ୍ଟାଡିୟମ୍ଠାରେ ହେବାର୍କେ ଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇତାର ଶୁଭାରମ୍ଭ କରିବେ। ଫି ଜିଲ୍ଲା ଆର୍ ବ୍ଲକ ସ୍ତରନ ବିଲ୍ ଇ କାର୍ଯ୍ୟକ୍ରମ ହେବା ବୋଲି ଜଣାପଡ଼ିଛି। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଇଥି ଉପସ୍ଥିତ ରହିବେ। ସେନ୍ତା ରାଜ୍ୟର 314 ବ୍ଲକଥି ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବା ଆର୍ ଇଥିଲାଗି ଖାସ୍ ବ୍ୟବସ୍ଥା କରବାର୍କେ ଓକାକେ ଦାୟିତ୍ୱ ଦିଆଯାଇଛି। 2025-26 କେନ୍ଦ୍ରୀୟ ବଜେଟ୍ଟି ଅର୍ଥ ମନ୍ତ୍ରଣାଳୟ ଜେଣ୍ଡର ବଜେଟ୍କେ 8.86% ବଢ଼ିଛନ୍। ମହିଳା ଆଉ ବାଳିକାମାନଙ୍କର କଲ୍ୟାଣ ଲାଗି ଇ ବଛର ବଜେଟ୍ଟି 4,49,00,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 2024-25 ବଛର 3,27,000 କୋଟି ଟଙ୍କାର ଜିବିଏସ୍ ତୁଳନାଥି ଇଟା 37.25% ଆଏ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ 2025 ଆଜି 3 ନମ୍ବର ସାହିସ୍ନାନ ଚାଲୁଛି। ଗଲାକାଲି ହୋଇଥିବା ବସନ୍ତ ପଞ୍ଚମୀ ସ୍ନାନ ଅବସରରେ ପାଖାପାଖି 1 କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ମହାକୁମ୍ଭ ମୂଲ ହେବାର ଦିନୁ ଆଜି ତକ ପାଖାପାଖି 35 କୋଟି ଲୋକ ସଙ୍ଗମନ ବୁଡ଼ ପକାଇଥିବା ଜଣାପଡ଼ିଛି। ସଂସ୍କୃତି ମନ୍ତ୍ରଣାଳୟ ଆର୍ ଆକାଶବାଣୀ ତରଫରୁ ଭାରତୀୟ ସଙ୍ଗୀତର ଐତିହ୍ୟକେ ତହକାବା ଲାଗି ସରସ୍ୱତୀ ପୂଜା ଅବସରରେ ଗୋଟିଏ ଶାସ୍ତ୍ରୀୟ ସଙ୍ଗୀତ ଶୃଙ୍ଖଳା ହର୍ କଣ୍ଠ ମେ ଭାରତ ଲୋକାର୍ପଣ କରାଯାଇଛି। ଏହି ଖାସ୍ ଶୃଙ୍ଖଳାକେ 16 ଫେବୃୟାରୀ ତକ ଫି ଦିନ 9:30 ଦେଶର 21 ଆକାଶବାଣୀ ଷ୍ଟେସନ୍ରୁ ଏକାସାଙ୍ଗେ ପ୍ରସାରଣ କରାଯିବ। ଦେଶର 19 ବଛରନୁ କମ୍ ମହିଳା କ୍ରିକେଟ୍ ଦଳ T20 ବିଶ୍ୱକପ୍ ଟାଇଟଲ୍ ଜିତିଛି। ମାଲେସିଆଠାରେ ହେଉଥିବା ଫାଇନାଲ୍ ମ୍ୟାଚ୍ଟି ଦଳ ଦକ୍ଷିଣ ଆଫ୍ରିକାକେ 9 ୱିକେଟ୍ ହରାଇକରି 2 ନମ୍ବର ଥର ଲାଗି ବିଶ୍ୱ ବିଜେତା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ବିଜୟ ଲାଗି ଦଳର ସବୁ ଖେଳାଳିମାନଙ୍କର ପ୍ରଶଂସା କରିବାର ସହିତ ଅଭିନନ୍ଦନ ଜଣାଇଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ସେମାନଙ୍କର କଠିନ ପରିଶ୍ରମ ଦେଶକେ ଗର୍ବିତ କରିଛି ବୋଲି କହିଛନ୍। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଆଇବା 9 ତାରିଖ ହେବାର୍କେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଗଲାକାଲି ଉପରବେଳା 4 ବଜେନୁ ଅନ୍ଲାଇନ୍ଟି ଟିକେଟ୍ ବିକ୍ରି ମୂଲ ହୋଇଥିଲା। ହେଲେ ସାଙ୍ଗେ ସାଙ୍ଗେ 4,000 ଟିକେଟ୍ ବିକ୍ରି ହୋଇଗଲା। ଅନ୍ଲାଇନ୍ ସାଇଟ୍ ଖୋଲବାର 5 ମିନିଟ୍ ଭିତରେ ପାଖାପାଖି 80,000 କ୍ରିକେଟ୍ ପ୍ରେମୀ ଥର୍କେ ପୋର୍ଟାଲ୍ଥି ପ୍ରବେଶ କରିଥିଲେ। ଉପରବେଳା 4 ବଜେନୁ ରାତିର 8 ବଜେ ତକ ପାଖାପାଖି 2 ଲକ୍ଷରୁ ଅଧିକା କ୍ରିକେଟ୍ ପ୍ରେମୀ ଅନ୍ଲାଇନ୍ ସାଇଟ୍ନ ଟିକେଟ୍କେ ଅପେକ୍ଷା କରିକରି ନିରାଶ ହୋଇଥିଲେ ବୋଲି ଓଡ଼ିଶା କ୍ରିକେଟ୍ ଏସୋସିଏସନ୍ ଓସିଏ ତରଫରୁ ସୂଚନା ମିଳିଛି। ରାଜ୍ୟ ତାପମାତ୍ରା ବଢ଼ବାର ସହିତ ଶୀତ କମିଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର ଗୋଟେ ଯୋଡ଼େ ଜାଗାକେ ଛାଡ଼ିକରି ବାକି ଜାଗାମାନଙ୍କେ ଦିନର ସବୁନୁ ଝ ତାପମାତ୍ରା 30 ଡିଗ୍ରୀ ଉପରେ ଥିଲା। ଗଲାକାଲି ବଲାଙ୍ଗୀରନ ସବୁନୁ ଅଧିକା 36.7 ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ଝାରସୁଗୁଡ଼ା ଭବାନୀପାଟଣା ଟିଟିଲାଗଡ଼ର ତାପମାତ୍ରା 35 ଡିଗ୍ରୀରୁ ଅଧିକା ଥିଲା। ଏହି ହପ୍ତା ରାଜ୍ୟ ପାକ ସୁଖା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।